ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ଅଭିଯାନ, ଯୁବବର୍ଗଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଏକ ସାମୂହିକ ସଂକଳ୍ପ, ଆକାଶବାଣୀର ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। ପ୍ରକୃତି ସଂରକ୍ଷଣ ପ୍ରତି ସମର୍ପଣ ପାଇଁ ଡେବ୍ରିଗଡ଼ର ମୈଥିଲି ଭୂୟାଙ୍କୁ କଲେ ପ୍ରଶଂସା। କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ମହିଳାଙ୍କ ଭରଣ ପୋଷଣ ରାଶି ପ୍ରଦାନରେ ଅବହେଳା କରୁଥିବା ପୁରୁଷ କର୍ମଚାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ସମବାୟ କ୍ଷେତ୍ରର ସମ୍ପ୍ରସାରଣ ଲକ୍ଷ୍ୟ ନେଇ ଆସନ୍ତା ମଙ୍ଗଳବାର ଆରମ୍ଭ ହେବ ସମ୍ବନ୍ଧ ଅଭିଯାନ। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ। ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ଅଭିଯାନ ଦେଶବ୍ୟାପୀ ତ୍ୱରାନ୍ୱିତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଆଜି ଭାବ ବିନିମୟ କରି ଶ୍ରୀ ମୋଦି କହିଛନ୍ତି, ନିଶାମୁକ୍ତ ଯୁବ ଏବଂ ନିଶାମୁକ୍ତ ଭାରତ କେବଳ ଏକ ଅଭିଯାନରେ ସୀମିତ ହୋଇ ରହିନାହିଁ, ବରଂ ବହୁ ସଂଖ୍ୟାରେ ଯୁବପିଢ଼ି ଏଥିରେ ସାମିଲ ହୋଇଛନ୍ତି। ଦେଶର ଯୁବବର୍ଗଙ୍କ ସୁସ୍ଥ ଜୀବନଶୈଳୀ, ଖୁସି ଏବଂ ଉଜ୍ଜଳ ଭବିଷ୍ୟତ ପାଇଁ ଏହା ହେଉଛି ଏକ ସାମୂହିକ ସଂକଳ୍ପ। ନିଶାର ପ୍ରଭାବ ଯୋଗୁଁ କେବଳ ବ୍ୟକ୍ତି ନୁହେଁ, ବରଂ ସମଗ୍ର ପରିବାର ଏବଂ ସମାଜ ପରିଣାମ ଭୋଗ କରିଥାନ୍ତି। ନିଶାମୁକ୍ତ ଭାରତ ଗଠନରେ ସାମିଲ ହୋଇଥିବା ପ୍ରତ୍ୟେକଙ୍କୁ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ଏଥିପାଇଁ ପ୍ରୟାସ ଜାରି ରଖିବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି।
ନଶା ମୁକ୍ତ ଯୁବା, ହମାରି ଯୁବା ବହୁତ ବଡ଼ି ସଂଖ୍ୟା ମେ ଇସକା ହିସ୍ସା ବନ ରହେ ହୈଁ। ଆଖିର ୟେ ଭାରତ କେ ଯୁବାଓ କେ ହେଲ୍ଥ ଔର ଉଜ୍ଜଳ ଭବିଷ୍ୟ କେ ଲିଏ ହି ହମାରା ସାମୂହିକ ସଂକଳ୍ପ ହୈ। ମେ ଉନ ଲୋଗୋଁ କି ସରାହନା କରୁଙ୍ଗା ଯୋ ଡ୍ରଗ୍ସ କେ ଖିଲାଫ ଦୂସରୋ କୋ ଜାଗରୁକ କରତେ ହୈଁ ଔର ନଶେ କି ଲତ ସେ ଜୂଝ ରହେ ଲୋଗୋଁ କି ମଦଦ ମେ ଆଗେ ଆତେ ହୈଁ।
ଶ୍ରୀ ମୋଦି କହିଛନ୍ତି, ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ମାଧ୍ୟମରେ ମହିଳା ଅଧିକ ସଶକ୍ତ ହେଉଛନ୍ତି। ଦେଶବ୍ୟାପୀ ପ୍ରାୟ 35 ଲକ୍ଷ ମହିଳା ଏହି ଯୋଜନା ସହ ସାମିଲ ହୋଇ ସେମାନଙ୍କର ବ୍ୟବସାୟ ବୃଦ୍ଧି କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଅବସରରେ ସେ କେତେକ ମହିଳା ହିତାଧିକାରୀଙ୍କ ଉପରେ ଆଲୋକପାତ କରିଛନ୍ତି। ସ୍ୱଚ୍ଛତା ସମ୍ପର୍କରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ୱଚ୍ଛତାକୁ ଏକ ସଂକଳ୍ପ ଭାବେ ଗ୍ରହଣ କଲେ ସ୍ଥାନୀୟ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ସମ୍ଭବ ହୋଇଥାଏ। ଏହି ଅବସରରେ ଶ୍ରୀ ମୋଦି ଓଡ଼ିଶାର ସମ୍ବଲପୁର ଜିଲ୍ଲାସ୍ଥିତ ଡେବ୍ରିଗଡ଼ ଅଞ୍ଚଳର ଧୋଡ଼ କୁସୁମର ମୈଥିଲି ଭୂଏ ଉପରେ ଆଲୋକପାତ କରିଛନ୍ତି। ଜୀବନରେ ସମୃଦ୍ଧି ହାସଲ କରିବା ସହ ପ୍ରକୃତିର ସୁରକ୍ଷା ପାଇଁ ନିଜକୁ ସମର୍ପି ଦେବା ସମ୍ଭବ ବୋଲି ମୈଥିଲି ପ୍ରମାଣିତ କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।
ଓଡ଼ିଶା କେ ଦେବ୍ରିଗଡ଼ ମେ ଗାଁ ହେ ଧୋଡ଼ରୋ କୁସୁମ ଗାଁ କି ମୈଥିଲି ଭୂଏ ଜୀ ହର ଦିନ ଜଙ୍ଗଲ ଜାତି ଥି ଉନକେ ଔର ୱହାଁ କେ ଅନେକ ପରିବାର କି ବହୁତ ସି ଜରୁରତେ ଇସି ଜଙ୍ଗଲ ସେ ପୁରି ହୋତି ଲେକିନ ଫିର ମୈଥିଲି ଜୀ ଦେବ୍ରିଗଡ଼ ଇକୋ ଟୁରିଜମ ସେ ଜୁଡ଼ି ୟହାଁ ସେ ଜଙ୍ଗଲ କେ ସାଥ ଉନକା ରିସ୍ତା ଏକ ନଇ ଦିଶା ମେ ବଦଲ ଗୟା।
ମୈଥିଲି ଡେବ୍ରିଗଡ଼ରେ କେନ୍ଦୁପତ୍ର ଓ ମହୁ ସଂଗ୍ରହ ସହ ଜଙ୍ଗଲ ସଂରକ୍ଷଣ କରୁଛନ୍ତି। ପ୍ରକୃତି ସଂରକ୍ଷଣ ସହ ଜୀବିକା ରୋଜଗାରର ଏହି ମଡେଲ ଓଡ଼ିଶା ନାରୀଶକ୍ତିର ଦୃଢ଼ ସଂକଳ୍ପକୁ ପ୍ରତିଫଳିତ କରୁଛି। ଏ ସମ୍ପର୍କରେ ଶ୍ରୀମତୀ ଭୂଏ କହିଛନ୍ତି,
ଆମେ ଜଙ୍ଗଲ କେ ନିର୍ଭର କରୁଥିଲୁ। 2023 ମୁଇଁ ଇକୋ ଟୁରିଜମ ଡେବ୍ରିଗଡ଼ରେ ମୁଁ ଜଏନ୍ କଲି। ସେଦିନ ଆମର ପରିବାରଟା ଭଲ ଚଲୁ। ଲୋକମାନେ ତାର କହିଲେ କି ନାଇଁ ଆମେ ବି ଯାଇକରି ଡେବ୍ରିଗଡ଼ରେ କାମ କରମୁ ବୋଲିକରି ସେମାନେ ଆଗ୍ରହ କଲି। ଆର୍ ପ୍ରଧାନମନ୍ତ୍ରୀ ସାର୍କୁ ତ ମୁଇଁ ପହିଲା ଧନ୍ୟବାଦ ଦେବାରକେ ଚାହୁଁଛି ଯେ ମୋର ନାଁଟା ସେମାନେ ଧରଲି, ସେଥିଲାଗି ମୁଁ ବେଶୀ ଖୁସି ଅଛେ।
ଶ୍ରୀ ମୋଦି ମିଶନ ଶକ୍ତି ସ୍ୟାଟକୁ ନେଇ କହିଛନ୍ତି, ଏଭଳି ପ୍ରୟାସ କନ୍ୟା ସନ୍ତାନଙ୍କର ମହାକାଶ କ୍ଷେତ୍ରର ସ୍ୱପ୍ନକୁ ସାକାର କରିବାରେ ସହାୟକ ହେଉଛି। 108 ଦେଶର ପାଖାପାଖି 12,000 କନ୍ୟା ସନ୍ତାନ ନବସୃଜନ କ୍ଷେତ୍ରରେ ଏହି ମିଶନ ଅଧୀନରେ ସାଟେଲାଇଟ୍ ପ୍ରଯୁକ୍ତିବିଦ୍ୟା ଶିଖିବାର ସୁଯୋଗ ପାଉଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ୱାଧୀନତା ଦିବସ ଏବଂ ଜାତୀୟ ମହାକାଶ ଦିବସ ପ୍ରତ୍ୟେକ ନାଗରିକଙ୍କୁ ଗର୍ବିତ କରିଛି। ହର୍ ଘର୍ ତିରଙ୍ଗା ଅଭିଯାନ ଏହି ଭାବନାକୁ ଅଧିକ ସଶକ୍ତ କରିଛି। ଚଳିତ ବର୍ଷ ବନ୍ଦେ ମାତରମ୍ର 150ତମ ବାର୍ଷିକ ପାଳନ ହେଉଥିବାରୁ ହର୍ ଘର୍ ତିରଙ୍ଗା ଅଭିଯାନ ସ୍ୱତନ୍ତ୍ର ଥିଲା। ଚଳିତ ବର୍ଷ 8 କୋଟିରୁ ଅଧିକ ତ୍ରିରଙ୍ଗା ସେଲ୍ଫି ଅପଲୋଡ ହୋଇଥିବା ଶ୍ରୀ ମୋଦି ସୂଚନା ଦେଇଛନ୍ତି। ଆନ୍ତର୍ଜାତିକ ସ୍ତରରେ ପାଳିତ ହୋଇଥିବା ସୂର୍ଯ୍ୟପଥ ତ୍ରିରଙ୍ଗା ପଦକ୍ଷେପ ଉପରେ ମଧ୍ୟ ଶ୍ରୀ ମୋଦି ଆଲୋଚନା କରିଛନ୍ତି। ଆଗାମୀ ପାର୍ବଣ ଋତୁରେ ଜନ୍ମାଷ୍ଟମୀ, ବିଶ୍ୱକର୍ମା ପୂଜା, ଗଣେଶ ପୂଜା ଆଦି ପଡୁଥିବାରୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପାର୍ବଣ ଋତୁରେ ଭୋକାଲ ଫର୍ ଲୋକାଲକୁ ଆପଣେଇବାକୁ ସେ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ମହିଳାଙ୍କୁ ଭରଣ ପୋଷଣ ଦେଉନଥିବା ପୁରୁଷ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ମହିଳା କିମ୍ବା ସନ୍ତାନ ସନ୍ତତିଙ୍କ ପାଇଁ ଭରଣ ପୋଷଣ ଦେଉନଥିବା ରାଜ୍ୟ ସରକାରୀ କର୍ମଚାରୀଙ୍କ ଦରମାରୁ ଅର୍ଥ କାଟି ପ୍ରଦାନ କରିବାକୁ ଶ୍ରୀ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ସରକାରୀ କର୍ମଚାରୀ ହୋଇ ଅଦାଲତର ଅବମାନନା କରିବା ଏବଂ ପତ୍ନୀ ଓ ପିଲାଙ୍କ ପ୍ରତି ଅବିଚାର ଆଦୌ ଗ୍ରହଣୀୟ ନୁହେଁ। ଆଗାମୀ ଦିନରେ ଏ ସମ୍ପର୍କିତ ମାମଲାକୁ ସରକାରଙ୍କ ସମନ୍ୱିତ ଓ ସ୍ୱୟଂଚାଳିତ ବ୍ୟବସ୍ଥାରେ ଯୋଡ଼ାଯାଇ ଆହୁରି ଉନ୍ନତ କରିବାକୁ ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ଧାନ ପଞ୍ଜୀକରଣ ଅବଧିକୁ ସରକାର ଆଉ 7 ଦିନ ବୃଦ୍ଧି କରିଛନ୍ତି। ଏ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ପଞ୍ଜୀକରଣ ଅବଧି ଆସନ୍ତାକାଲି ଶେଷ ହେଉଥିବା ବେଳେ ଏହା ଆଉ 7 ଦିନ ବୃଦ୍ଧି ପାଇଛି। ନେଟୱାର୍କ ସମସ୍ୟା ଯୋଗୁଁ ଅନେକ ଚାଷୀ ପଞ୍ଜୀକରଣ କରିବାକୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ 17 ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକରଣ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ସମବାୟ କ୍ଷେତ୍ରର ସମ୍ପ୍ରସାରଣ ଲକ୍ଷ୍ୟ ନେଇ ଆସନ୍ତା ମଙ୍ଗଳବାର ଦିନ ମେଗା ସଦସ୍ୟତା ଅଭିଯାନ ସମ୍ବନ୍ଧର ଶୁଭାରମ୍ଭ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅଭିଯାନର ଶୁଭାରମ୍ଭ କରିବେ। ଏଥିସହ ମୁଖ୍ୟମନ୍ତ୍ରୀ 20 ଦୁଗ୍ଧ ସଂଗ୍ରହ କେନ୍ଦ୍ର, 50 କୃଷି ସେବା କେନ୍ଦ୍ର, 46 ଖାଉଟି କେନ୍ଦ୍ର ଏବଂ  200 ଜନସେବା କେନ୍ଦ୍ରର ମଧ୍ୟ ଉଦ୍ଘାଟନ କରିବେ। ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରରୁ ଅତି କମ୍ରେ ଜଣଙ୍କୁ ସମବାୟ ସଦସ୍ୟ କରିବାର ଲକ୍ଷ୍ୟ ରଖାଯାଇଛି। ରାଜ୍ୟର ଚାଷୀମାନଙ୍କୁ ଆର୍ଥିକ ଓ ସାମାଜିକ ଭାବେ ସଶକ୍ତ କରିବାର ଲକ୍ଷ୍ୟ ନେଇ ସଦସ୍ୟତା ଅଭିଯାନ ସମ୍ବନ୍ଧ ଆରମ୍ଭ କରାଯିବ। ଡିଜିଟାଲ ମାଧ୍ୟମରେ ସଦସ୍ୟତା ପଞ୍ଜୀକରଣକୁ ସହଜ ଓ ସ୍ୱଚ୍ଛ କରିବା ପାଇଁ ନୂତନ ମୋବାଇଲ୍ ଆପ୍ଲିକେସନ୍ର ଶୁଭାରମ୍ଭ ହେବ। ଏହି ଅବସରରେ ସମବାୟ କ୍ଷେତ୍ରରେ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଓଡ଼ିଶା ସମବାୟ ଇତିହାସରେ ପ୍ରଥମଥର ପାଇଁ ପ୍ୟାକ୍ସ ଏବଂ ଲ୍ୟାମ୍ପସ୍ ଚାଷୀ ସଦସ୍ୟମାନଙ୍କୁ ସରକାର ଲାଭାଂଶ ପ୍ରଦାନ କରିବେ। ପ୍ରଥମ ପର୍ଯ୍ୟାୟରେ 180 ପ୍ୟାକ୍ସ ଓ ଲ୍ୟାମ୍ପସ୍ର ପାଖାପାଖି 3 ଲକ୍ଷରୁ ଅଧିକ ହିତାଧିକାରୀ 14 କୋଟି ଟଙ୍କା ଲାଭାଂଶ ପାଇବେ। ରାଜ୍ୟ ସରକାର ମଧ୍ୟ ଅଂଶୀଦାର ଭାବେ 4,22,00,000 ଟଙ୍କା ପାଇବେ। ରାଜ୍ୟର ସମସ୍ତ ଜିଲ୍ଲାରେ ଉନ୍ନତ ଭିତ୍ତିଭୂମି ଥିବା 100 ମଡେଲ ମଣ୍ଡି ସ୍ଥାପିତ ହେବ। ପ୍ରଥମ ପର୍ଯ୍ୟାୟରେ କ୍ୟାବିନେଟ୍ରେ ଅନୁମୋଦିତ ହୋଇଥିବା 38 ମଡେଲ ମଣ୍ଡି ମଧ୍ୟରୁ ମଙ୍ଗଳବାର ଦିନ କଟକରେ 2, ଖୋର୍ଦ୍ଧା ଏବଂ ପୁରୀରେ 1 ଲେଖାଏଁ ମୋଟ 4 ମଡେଲ ମଣ୍ଡିର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଭୁବନେଶ୍ୱର ଗୋଠପାଟଣା ମୌଜାରେ ଖୁବ୍ ଶୀଘ୍ର ସମନ୍ୱିତ ବିଶ୍ୱସ୍ତରୀୟ ସ୍ପୋର୍ଟସ୍ କମ୍ପ୍ଲେକ୍ସ ଷ୍ଟାଡିୟମ୍ ନିର୍ମାଣ ହେବା ନେଇ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରନ୍ଦ ସୂଚନା ଦେଇଛନ୍ତି। ଏଥିପାଇଁ ଜମି ଅଧିଗ୍ରହଣ କାମ ଆଗେଇ ଚାଲିଛି। ଖୁବ୍ ଶୀଘ୍ର ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଏଥିସହ କ୍ରୀଡ଼ାମନ୍ତ୍ରୀ କହିଛନ୍ତି ରାଜ୍ୟର 314 ବ୍ଲକ୍ରେ କ୍ରୀଡ଼ା ଭିତ୍ତିଭୂମି କାର୍ଯ୍ୟରେ ଅଗ୍ରଗତି ପରିଲକ୍ଷିତ ହୋଇଛି। 4,124 କୋଟି ଟଙ୍କା ବ୍ୟୟରେ ବ୍ଲକ୍ସ୍ତରୀୟ କ୍ରୀଡ଼ା କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ହାତକୁ ନିଆଯାଇଛି ବୋଲି ଶ୍ରୀ ସୁରଜ କହିଛନ୍ତି। ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଡମ୍ବରୁ ମାଝୀଙ୍କର 86 ବୟସରେ ପରଲୋକ ହୋଇଛି। ଆଜି ସକାଳ ପ୍ରାୟ 5 ସମୟରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଶ୍ରୀ ମାଝୀଙ୍କ ମରଶରୀରକୁ ତାଙ୍କ ପୈତୃକ ଗ୍ରାମ ତେନ୍ତୁଳି ଖୁଣ୍ଟି ବ୍ଲକ୍ର ଚିତ୍ରକୋଟଠାରେ ନିଆଯିବା ପରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଜିଲ୍ଲା ପୁଲିସ୍ ପକ୍ଷରୁ ତାଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା। ଶ୍ରୀ ମାଝୀଙ୍କ ମୃତ୍ୟୁ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ ବାଂଲାଦେଶ ଉପକୂଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ମଧ୍ୟରେ ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। କେନ୍ଦ୍ରାପଡ଼ାରେ ବ୍ରାହ୍ମଣୀ, ଖରସ୍ରୋତା ଓ ବୈତରଣୀ ନଦୀର ବନ୍ୟାଜଳ ହ୍ରାସ ପାଇଛି। ବିପନ୍ନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଦିଆଯିବା ସହ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଜରିଆରେ ଚିକିତ୍ସା ଓ ଔଷଧ ପ୍ରଦାନ କରାଯାଉଛି। ପଶୁମାନଙ୍କ ଲାଗି 300 ମେଟ୍ରିକ୍ ଟନ୍ ଗୋଖାଦ୍ୟ ବଣ୍ଟନ କରାଯାଇଥିବା ଜଣାପଡ଼ିଛି। ଫିଟ୍ ଇଣ୍ଡିଆ ମୁଭ୍ମେଣ୍ଟର ଅଂଶବିଶେଷ ଭାବେ ଦେଶବ୍ୟାପୀ ସଣ୍ଡେ ଅନ୍ ସାଇକେଲ୍ ଅଭିଯାନ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଭୁବନେଶ୍ୱରଠାରେ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ସଣ୍ଡେ ଅନ୍ ସାଇକେଲ୍ ର୍ୟାଲି ଆୟୋଜିତ ହୋଇଛି। ପ୍ରତିକୂଳ ପାଗ ସତ୍ତ୍ୱେ ପ୍ରତିଯୋଗୀମାନେ ବହୁ ସଂଖ୍ୟାରେ ସାଇକେଲ୍ ର୍ୟାଲିରେ ଯୋଗ ଦେଇଥିଲେ। କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ପ୍ରତିଯୋଗୀଙ୍କ ସହ ସାଇକେଲ୍ ଚାଳନା କରିଥିଲେ। ନୟାଗଡ଼ ପୁଲିସ୍ ପକ୍ଷରୁ ଆଜି ଏକ ସାଇକେଲ୍ ର୍ୟାଲିର ଆୟୋଜିତ ହୋଇଥିଲା। ମହାନ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀକୁ ସ୍କରଣ କରି ଚଳିତ ବର୍ଷ ଜାତୀୟ କ୍ରୀଡ଼ା ଦିବସ ରାଜ୍ୟରେ 3 ଧରି ପାଳନ କରାଯାଉଛି। ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାତୀୟ କ୍ରୀଡ଼ା ଦିବସ 2026ର ତୃତୀୟ ତଥା ଉଦ୍ଯାପନୀ ସମାରୋହ ପାଳିତ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲାରେ ଆୟୋଜିତ ସାଇକେଲ୍ ର୍ୟାଲିକୁ ଜିଲ୍ଲାପାଳ ନୃପରାଜ ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ବୌଦ୍ଧ ଜିଲ୍ଲାସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ସମାରୋହ ଅବସରରେ ଏକ ସାଇକେଲ ର୍ୟାଲିର ଆୟୋଜିତ ହୋଇଥିଲା। ଭଦ୍ରକଠାରେ ଆୟୋଜିତ ଜାତୀୟ କ୍ରୀଡ଼ା ଦିବସର ଉଦ୍ଯାପନୀ ଉତ୍ସବରେ ସାଇକେଲ ମାରାଥନକୁ ଅତିରିକ୍ତ ଜିଲ୍ଲାପାଳ ଶୁଭାରମ୍ଭ କରିଥିଲେ। ମୁଖ୍ୟ ସମ୍ବାଦ ପୁଣି ଥରେ। ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ଅଭିଯାନ, ଯୁବବର୍ଗଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଏକ ସାମୂହିକ ସଂକଳ୍ପ, ଆକାଶବାଣୀର ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। ପ୍ରକୃତି ସଂରକ୍ଷଣ ପ୍ରତି ସମର୍ପଣ ପାଇଁ ଡେବ୍ରିଗଡ଼ର ମୈଥିଲି ଭୂୟାଙ୍କୁ କଲେ ପ୍ରଶଂସା। କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ମହିଳାଙ୍କ ଭରଣପୋଷଣ ରାଶି ପ୍ରଦାନରେ ଅବହେଳା କରୁଥିବା ପୁରୁଷ କର୍ମଚାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ସମବାୟ କ୍ଷେତ୍ରର ସମ୍ପ୍ରସାରଣ ଲକ୍ଷ୍ୟ ନେଇ ଆସନ୍ତା ମଙ୍ଗଳବାର ଆରମ୍ଭ ହେବ ସମ୍ବନ୍ଧ ଅଭିଯାନ। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ। ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ସମୟରେ।